ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଇଥିଓପିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନିର୍ବାଚନ ଆୟୋଗଙ୍କ ସାମ୍ବିଧାନିକ କ୍ଷମତା, କହିଲେ ରାଜ୍ୟସଭା ନେତା ଜେପି ନଡ୍ଡା. ଗୃହରେ ଶେଷ ହେଲା ନିର୍ବାଚନ ସଂସ୍କାର ସମ୍ପର୍କିତ ଆଲୋଚନା. ମାଓ ପ୍ରଭାବିତ ରାଜ୍ୟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ନେଇ ଗତ ଦଶନ୍ଧିରେ ସରକାର ପ୍ରଦାନ କରିଛନ୍ତି 3,500 କୋଟି ଟଙ୍କା. ପ୍ରସ୍ତାବିତ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ 2025 ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବ, କହିଲେ ଶିକ୍ଷାମନ୍ତ୍ରୀ. ଏବଂ 19 ବର୍ଷରୁ କମ୍ ଏସିଆ କପ୍ 2025 ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ମାଲେସିଆକୁ 315 ରନ୍ରେ ପରାସ୍ତ କଲା ଭାରତ. ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଥିଓପିଆର ଆଦିସ୍ ଆବାବାଠାରେ ପହଞ୍ଚିଛନ୍ତି. ଦୁଇଦିନିଆ ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଇଥିଓପିଆ ପ୍ରତିପକ୍ଷ ଡକ୍ଟର ଆବି ଅହମ୍ମଦ ଅଲିଙ୍କ ସହ ଆଲୋଚନା କରିବେ. ଇଥିଓପିଆକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଏହା ପ୍ରଥମ ଗସ୍ତ। ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଇଥିଓପିଆର ରାଜଧାନୀ ଆଦିସ୍ ଆବାବାଠାରେ ଅନେକ ହୋର୍ଡିଂ ଏବଂ ସ୍ୱାଗତ ପୋଷ୍ଟର ଲଗାଯାଇଛି। 2011 ପରେ ପ୍ରଥମ ଥର ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ଇଥିଓପିଆକୁ ଗସ୍ତ। ସେଠାରେ ଥିବା 2000 ପ୍ରବାସୀ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଦକ୍ଷିଣ ବିଶ୍ୱ ରାଷ୍ଟ୍ରଗୁଡ଼ିକ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସହଭାଗିତାକୁ ଅଧିକ ବ୍ୟାପକ କରିବା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ରାଜ୍ୟସଭାରେ ନିର୍ବାଚନ ସଂସ୍କାର ପ୍ରସଙ୍ଗ ଉପରେ ଚାଲିଥିବା ଆଲୋଚନା ଆଜି ଶେଷ ହୋଇଛି। ନିର୍ବାଚନରେ ଇଭିଏମ୍ରେ କୌଣସି ଜାଲିଆତି କରାଯାଇଛି ବୋଲି ଏହାର କିଛି ପ୍ରମାଣ ନାହିଁ ବୋଲି ଏନ୍ସିପି ସାଂସଦ ପ୍ରଫୁଲ୍ଲ ପଟେଲ ରାଜ୍ୟସଭାରେ କହିଛନ୍ତି। ଶ୍ରୀ ପଟେଲ କହିଛନ୍ତି, ଭୋଟ୍ ଦେବାର ଅଧିକାର ହିଁ ଲୋକମାନଙ୍କର ତଥା ଦେଶର ଗଣତନ୍ତ୍ରର ଶକ୍ତି। ଟିଏମ୍ସି ସାଂସଦ ଡେରେକ୍ ଓବ୍ରିଏନ୍ କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଉଦ୍ଦେଶ୍ୟକୁ ଚିହ୍ନଟ ବାଦ୍ ଦେବା ଏବଂ ସଂଶୋଧନ ବୋଲି ଅଭିହିତ କରିଛନ୍ତି। ରାଜ୍ୟସଭା ନେତା ଜେପି ନଡ୍ଡା କହିଛନ୍ତି, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନିର୍ବାଚନ ଆୟୋଗଙ୍କ ଏକ ସାମ୍ବିଧାନିକ କ୍ଷମତା। ସେ କହିଛନ୍ତି, ଭୋଟର ତାଲିକାକୁ ନିୟମିତ ଭାବେ ସଂଶୋଧନ କରିବା ଆୟୋଗଙ୍କ କର୍ତ୍ତବ୍ୟ। କୌଣସି ଯୋଗ୍ୟ ମତଦାତା ଏହି ତାଲିକାରୁ ବାଦ୍ ପଡ଼ିବେ ନାହିଁ ଏବଂ ସେମାନଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯିବ ନାହିଁ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି, ଏହି ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଯେତିକି ଶକ୍ତିଶାଳୀ ହେବେ ଦେଶର ଗଣତନ୍ତ୍ର ସେତିକି ମଜବୁତ ହେବ। ରାଜ୍ୟସଭାରେ ଶ୍ରୀ ନଡ୍ଡାଙ୍କର ଅଭିଭାଷଣ ପରେ ଏହି ଆଲୋଚନା ଶେଷ ହୋଇଥିଲା। ପଶ୍ଚିମବଙ୍ଗରେ ସଂଶୋଧିତ ପ୍ରସ୍ତାବିତ ନୂତନ ଭୋଟର ତାଲିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ପଶ୍ଚିମବଙ୍ଗରେ 7,66,37,529 ମତଦାତାଙ୍କ ତାଲିକା ପ୍ରସ୍ତୁତ ହୋଇଥିଲା। ଏହା ମଧ୍ୟରୁ 7,08,16,616 ମତଦାତାଙ୍କ ଗଣନା ସଂଖ୍ୟା ଡିଜିଟାଇଜେସନ୍ କରାଯାଇଛି। ଏହି ପ୍ରକ୍ରିୟାରେ 58,000+ ମତଦାତା ଅନୁପସ୍ଥିତ, ମୃତ ଏବଂ ନକଲି ସାବ୍ୟସ୍ତ ହେବା ଫଳରେ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ସେମାନଙ୍କ ନାମକୁ ଭୋଟର ତାଲିକା ମଧ୍ୟରେ ସ୍ଥାନିତ କରିବା ପାଇଁ ଆଜିଠାରୁ ଏକ ଅଭିଯାନ ଆରମ୍ଭ କରାଯାଇଛି, ଯାହା ଆସନ୍ତା ବର୍ଷ ଫେବୃୟାରୀ 7 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା ବର୍ଷ ଫେବୃୟାରୀ 14 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ବିକଶିତ ଭାରତ ରୋଜଗାର ଏବଂ ଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ VBGRAMG 2025 ବିଲ୍କୁ ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଲୋକସଭାରେ ଉପସ୍ଥାପିତ କରିଛନ୍ତି। ଏହି ବିଲ୍ ଗ୍ରାମୀଣ ପରିବାରକୁ 125 ଦିନର ମଜୁରୀ ଆଧାରିତ ନିଯୁକ୍ତି ଗ୍ୟାରେଣ୍ଟି ପ୍ରଦାନ କରିବ। ସଶକ୍ତିକରଣ, ବିକାଶ, ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଉପରେ ବିଲ୍ରେ ଧ୍ୟାନ ଦିଆଯାଇଛି। ଗ୍ରାମପଞ୍ଚାୟତଗୁଡ଼ିକ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଧ୍ୟମରେ ଯୋଜନାଗୁଡ଼ିକର ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଉପରେ ଆଧାରିତ ଏକ ବିକଶିତ ଗ୍ରାମପଞ୍ଚାୟତ ଯୋଜନା ସୃଷ୍ଟି କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତର ଦୃଷ୍ଟିକୋଣ ଅନୁରୂପ ଗ୍ରାମର ବିକାଶକୁ ସମର୍ଥନ କରିବ। ଏହା ବ୍ୟତୀତ ବିଲ୍ରେ ଏକ ପ୍ରଯୁକ୍ତିବିଦ୍ୟା ସକ୍ଷମ ଢାଞ୍ଚା ଏବଂ ଆଇନଗତ ପ୍ରଶାସନିକ ବ୍ୟବସ୍ଥା ମାଧ୍ୟମରେ ଅଧିକ ସ୍ୱଚ୍ଛଳ ଓ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ପ୍ରସ୍ତାବିତ ବିଲ୍ରେ ସରକାର 4 ବିଷୟ ଉପରେ ଗୁରୁତ୍ୱ ଦେଇଛନ୍ତି। ସେଗୁଡ଼ିକ ହେଲା ଜଳ ସଂରକ୍ଷଣ, ମୌଳିକ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଏବଂ ବିପର୍ଯ୍ୟୟ ପ୍ରଶମନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ମାଓ ପ୍ରଭାବିତ ରାଜ୍ୟଗୁଡ଼ିକରେ ସୁରକ୍ଷା ବାହିନୀ କାର୍ଯ୍ୟକଳାପ ଏବଂ ତାଲିମ ଆବଶ୍ୟକତା ପାଇଁ ଗତ 2014-15 ପରଠାରୁ ସରକାର 3,500 କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି ରାଜ୍ୟର ସ୍ୱତନ୍ତ୍ର ବାହିନୀ ରାଜ୍ୟ ଗୁଇନ୍ଦା ସଂସ୍ଥା ଜିଲ୍ଲା ପୁଲିସ୍ ବିଭାଗକୁ ସୁଦୃଢ଼ କରିବା ଏବଂ ସ୍ୱତନ୍ତ୍ର ଭିତ୍ତିଭୂମି ନିର୍ମାଣ ଯୋଜନା ଅଧୀନରେ ଥାନା ନିର୍ମାଣ ପାଇଁ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକୁ 1,757 କୋଟି ଟଙ୍କା ମଞ୍ଜୁର କରାଯାଇଛି। 2010 ତୁଳନାରେ ଦେଶରେ ବାମପନ୍ଥୀ କାର୍ଯ୍ୟକଳାପ 99% ହ୍ରାସ ପାଇଛି। ସେ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ 656 ସୁଦୃଢ଼ ପୁଲିସ୍ ଷ୍ଟେସନ୍ ନିର୍ମାଣ କରାଯାଇଛି। ଗତ 6 ବର୍ଷ ମଧ୍ୟରେ ଅତ୍ୟଧିକ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ନୂତନ ଭାବେ 377 ସୁରକ୍ଷା ଶିବିର ପ୍ରତିଷ୍ଠା କରାଯାଇଛି ବୋଲି ସେ ଗୃହରେ ସୂଚନା ଦେଇଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି 34 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ 7 ଜଣ ମହିଳା ମାଓବାଦୀ ଅଛନ୍ତି। 26 ଜଣ ମାଓବାଦୀଙ୍କ ଉପରେ ମୋଟ 84 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ପୁଲିସ୍ ଅଧୀକ୍ଷକ ଡକ୍ଟର ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି ଆତ୍ମସମର୍ପଣ ସମୟରେ ମାଓବାଦୀମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଛନ୍ତି। ମାଓବାଦୀଙ୍କ ମଧ୍ୟରେ ତେଲେଙ୍ଗାନା ରାଜ୍ୟ କମିଟି ଏବଂ ଅନ୍ୟ କେତେକ ଡିଭିଜନର ମାଓ ସଦସ୍ୟ ରହିଥିବା ସେ କହିଛନ୍ତି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରସ୍ତାବିତ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ 2025 ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ୱାୟତ୍ତତା ମାନ୍ୟତା ଏବଂ ଗୁଣବତ୍ତାକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱବିଦ୍ୟାଳୟ ତଥା ଅନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଉତ୍କର୍ଷ ଶୈକ୍ଷିକ ବାତାବରଣ ଗବେଷଣା ଏବଂ ନବସୃଜନ କ୍ଷେତ୍ରକୁ ସଶକ୍ତ କରିବା ନେଇ ଏହି ବିଲ୍ରେ କେତେକ ପ୍ରସ୍ତାବ ରହିଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଦୀର୍ଘଦିନ ଧରି ରହିଥିବା କେତେକ ସମସ୍ୟାର ସମାଧାନ ତଥା ଭାରତର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ବିଶ୍ୱ ମାନଦଣ୍ଡରେ ପହଞ୍ଚାଇବାରେ ଏହି ବିଲ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ବିଲ୍ଟିକୁ ଅଧିକ ବିଚାର ବିମର୍ଶ ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଦେଶରେ 17,610 ଜନଔଷଧି କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୁଲଭ ମୂଲ୍ୟରେ ସମସ୍ତଙ୍କୁ ଗୁଣାତ୍ମକ ଜେନେରିକ୍ ଔଷଧ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ମାର୍ଚ୍ଚ 2027 ସୁଦ୍ଧା ଜନଔଷଧି କେନ୍ଦ୍ର ସଂଖ୍ୟା 25,000 ବୃଦ୍ଧି କରିବାକୁ ସେ ଗୃହରେ ସୂଚନା ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ରାଜ୍ୟସଭାରେ ଆଗତ ହୋଇଛି। ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ବିଲ୍ ଉପସ୍ଥାପନ କରିଛନ୍ତି। ଦେଶର ସମନ୍ୱିତ ପାଣ୍ଠି ତଥା ଅନ୍ୟ କେତେକ କ୍ଷେତ୍ରରୁ ପାଣ୍ଠି ବିନିଯୋଗ ପ୍ରସ୍ତାବ ଏହି ବିଲ୍ରେ ରହିଛି। ବିଜେପିର ଘନଶ୍ୟାମ ତିୱାରୀ ଆଲୋଚନାରେ ଅଂଶଗ୍ରହଣ କରି କହିଛନ୍ତି ଭାରତର ଅର୍ଥନୀତି $4 ଟ୍ରିଲିୟନ୍ ଅତିକ୍ରମ କରିଛି। ଆପ୍ ବିଧାୟକ ରାଘବ ଚଢ଼ା ଦେଶରେ ନିବେଶ କ୍ଷେତ୍ରରେ ଅତ୍ୟଧିକ କର ଲାଗୁ କରାଯାଇଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ବିଲ୍ ଉପରେ ଗୃହରେ ଆଲୋଚନା ଜାରି ରହିଥିଲା। ଗୋଆ ଅଗ୍ନିକାଣ୍ଡ ଘଟଣାରେ ଦେଶରୁ ପଳାୟନ କରିଥିବା କଥିତ ଅଭିଯୁକ୍ତ ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଆଜି ପୁଲିସ୍ ହେଫାଜତକୁ ଅଣାଯାଇଛି। ଦିଲ୍ଲୀରେ ଆଜି ପହଞ୍ଚିବା ପରେ ଗୋଆ ପୁଲିସ୍ ତାଙ୍କୁ ହେଫାଜତକୁ ନେଇଛି। ଅଗ୍ନିକାଣ୍ଡ ଘଟଣା ପରେ ସେମାନେ ଥାଇଲାଣ୍ଡକୁ ପଳାୟନ କରିଥିଲେ। ଥାଇଲାଣ୍ଡ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଗୋଆ ପୁଲିସ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ୍ କହିଛି। 19 ବର୍ଷରୁ କମ୍ ଏସିଆ କପ୍ 2025 ପ୍ରତିଯୋଗିତାର ଆଜିର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ମାଲେସିଆକୁ 315 ରନ୍ରେ ପରାସ୍ତ କରିଛି। ଦୁବାଇଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ମାଲେସିଆ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 50 ଓଭରରେ ଭାରତ 7 ୱିକେଟ୍ ବିନିମୟରେ 408 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଭିଜ୍ଞାନ ଅଭିଷେକ କୁଣ୍ଡୁ 125 ବଲ୍ରୁ ଅପରାଜିତ 209 ରନ୍, ବେଦାନ୍ତ ତ୍ରିବେଦୀ 90 ଏବଂ ଭୈଭବ ସୂର୍ଯ୍ୟବଂଶୀ 50 ରନ୍ ସଂଗ୍ରହ କରିଥିଲେ। 409 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ମାଲେସିଆ 32 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 93 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଇଥିଓପିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନିର୍ବାଚନ ଆୟୋଗଙ୍କ ସାମ୍ବିଧାନିକ କ୍ଷମତା କହିଲେ ରାଜ୍ୟସଭା ନେତା ଜେପି ନଡ୍ଡା। ଗୃହରେ ଶେଷ ହେଲା ନିର୍ବାଚନ ସଂସ୍କାର ସମ୍ପର୍କିତ ଆଲୋଚନା। ମାଓ ପ୍ରଭାବିତ ରାଜ୍ୟଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ନେଇ ଗତ ଦଶନ୍ଧିରେ ସରକାର ପ୍ରଦାନ କରିଛନ୍ତି 3,500 କୋଟି ଟଙ୍କା। ପ୍ରସ୍ତାବିତ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ 2025 ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବ କହିଲେ ଶିକ୍ଷାମନ୍ତ୍ରୀ। ଏବଂ 19 ବର୍ଷରୁ କମ୍ ଏସିଆ କପ୍ 2025 ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ମାଲେସିଆକୁ 315 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।